ହାତ ଯାହାର ପୁରା ଦୁଇଟା ଜାଣିବି ପାରେ ନାହିଁ କୋଉଟା, କୁହ କ'ଣ ସେଇଟା?
ଘଣ୍ଟା।
ତମେମାନେ ତ ବହୁତ ଚତୁର, ତ ଘଣ୍ଟା ଦେଖିକି ଜନ୍ମ ହେବାର ଏକ ଘଣ୍ଟା ଭିତରେ ଶିଶୁକୁ ମାଆର ଦୁଧ ନିଶ୍ଚୟ ପିଆନ୍ତୁ। ମାଆର ଗାଢ଼ ଦୁଧ ଶିଶୁର ପ୍ରଥମ ଟିକା ହେଇଥାଏ। ଏହି ଗାଢ଼ ଦୁଧ ପିଲାଙ୍କୁ କେବଳ ରୋଗରୁ ହିଁ ରକ୍ଷା କରେନି, ୟାକୁ ପିଆଇଲେ ମା ବି ଆଗାମୀ ମାସଗୁଡ଼ିକରେ ସ୍ତନ୍ୟପାନ ଆରାମରେ କରେଇ ପାରିଥାଏ। ଆମେ କରିଛୁ ପଣ, ନାଶ କରିବୁ କୁପୋଷଣ।
ମହିଳା ଓ ବାଳ ବିକାଶ ମନ୍ତ୍ରାଳୟ, ଭାରତ ସରକାର।